26 ଇସ୍ରାଏଲ ଲୋକେ ସିନୋଇ ପର୍ବତକୁ ଆସିଲେ। ଈଶ୍ୱର ମେଘନାଦ, ବିଜୁଳି ଶବ୍ଦ, ମେଘ ଓ ଅଗ୍ନି ଦ୍ୱାରା ସେ ପର୍ବତରେ ଲୋକମାନଙ୍କ ନିକଟକୁ ଓହ୍ଲାଇ ଆସିଲେ। ସେ ଏହିସବୁ ବାକ୍ୟ ମୋଶାଙ୍କୁ କହିଲେ, ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ତୁମ୍ଭର ଅନ୍ୟ କୌଣସି ଦେବତା ହେବ ନାହିଁ, କୌଣସି ପ୍ରତିମାକୁ ପ୍ରଣାମ କି ପୂଜା କରିବ ନାହିଁ, ଆମ୍ଭ ନାମକୁ ଅକାରଣରେ ନ ଘେଣା, ସପ୍ତମ ଦିନକୁ ପବିତ୍ର ରୂପେ ମାନ୍ୟ କରିବ, ଆପଣା ପିତାମାତାଙ୍କୁ ସମାଦାର କରିବ, ନରହତ୍ୟା ନ କର, ବ୍ୟଭିଚାର ନ କର, ଚୋରି ନ କର, ମିଥ୍ୟା ସାକ୍ଷ୍ୟ ନ ଦିଅ, ଅନ୍ୟର ଧନକୁ ଲୋଭ ନ କର। ଏହାପରେ ସଦାପ୍ରଭୁ ପରମେଶ୍ୱର ଗୋଟିଏ ପ୍ରସ୍ତର ଫଳକରେ ଏହି ସମସ୍ତ ଲେଖି ମଶାଙ୍କୁ ଦେଲେ। ପୁଣି ମଶା ଲୋକମାନଙ୍କ ନିକଟକୁ ଆଣିଲେ।